ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାନଦୀ ନଦୀତଟ ବିକାଶ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିବେଶ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ମହାନଦୀ ତଟ ବିକାଶ ଯୋଜନାରେ ସମ୍ବଲପୁରର ମନ୍ଦଲିଆ ଚାଉଁପୁର ପର୍ଯ୍ୟନ୍ତ ମହାନଦୀ କୂଳର ବିକାଶ ହେବ। ଏହାସହ ଭୁବନେଶ୍ୱର ପାଣ୍ଡରା ନିକଟ କୁଆଖାଇ ଓ କୁଶଭଦ୍ରା ନଦୀ ତଟର ଉନ୍ନତିକରଣ କାର୍ଯ୍ୟ କରାଯିବ। ଏଥିଲାଗି 240 କୋଟି ଟଙ୍କା ଖର୍ଚ୍ଚ ହେବ। ନଦୀ ତଟ ଉନ୍ନତିକରଣରେ ପର୍ଯ୍ୟଟକଙ୍କୁ ସାମାଜିକ ସାଂସ୍କୃତିକ ସୁବିଧା ଯୋଗାଇ ଦେବା ସହ ଜଳକ୍ରୀଡ଼ା ମନୋରଞ୍ଜନ, ପାର୍କ, ହର୍ବାଲ ଉଦ୍ୟାନ, ନଦୀ ସଂରଚନାର ନିୟନ୍ତ୍ରଣ ଆଦିର ବ୍ୟବସ୍ଥା ରହିବ। ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ଚନ୍ଦନ ଘୋଷ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରର ପାରିପାର୍ଶ୍ୱିକ ବିକାଶ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ସେବାୟତ ହାଉସିଂ ପ୍ରକଳ୍ପ, ବିଶ୍ୱସ୍ତରୀୟ ରଘୁନନ୍ଦନ ପାଠାଗାର ଆଦି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ପୁରୀ ସହରକୁ ସରସ ଓ ସୁନ୍ଦର କରି ଗଢ଼ିତୋଳିବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ପରିଡ଼ା ଏହି ଅବସରରେ ମା' ଘଟଗାଁ ତାରିଣୀପୀଠ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନୂତନ ନୋଟାରୀଙ୍କ ନିଯୁକ୍ତି ଏବଂ ଅନ୍ଲାଇନ୍ରେ ନୋଟାରୀ ଏବଂ ଆଇନଜୀବୀଙ୍କ ତଥ୍ୟ ପ୍ରସ୍ତୁତ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ଏକ ୱେବ୍ ପୋର୍ଟାଲ୍ ଜରିଆରେ ନୋଟାରୀ ଓ ଆଇନଜୀବୀଙ୍କ ପଞ୍ଜୀକରଣ କରାଯିବ। ଏଥିସହ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦୁର୍ନୀତି ନିରାକରଣ ଦିଗରେ ପଦକ୍ଷେପ ନେବା ପାଇଁ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତିର ମୂଳ କାରଣ ଖୋଜିବା ସହ ପ୍ରଶାସନିକ, ଆଇନଗତ ଓ ସାମାଜିକ ପଦକ୍ଷେପ ମାଧ୍ୟମରେ ଏହାର ପ୍ରତିକାର କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଆହୁଜା ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ପୁରୀ ଶ୍ରୀମନ୍ଦିରର ସୁରକ୍ଷା କଡ଼ାକଡ଼ି କରାଯିବା ସହ ଶ୍ରୀମନ୍ଦିରରେ ମୁତୟନ ପୁଲିସ୍ କର୍ମଚାରୀଙ୍କ ପାଇଁ ବଡି କ୍ୟାମେରା ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ନଜର ରଖିବାରେ ଏହା ସହାୟକ ହେବ ବୋଲି ଏସ୍ପି ପ୍ରତୀକ ସିଂ କହିଛନ୍ତି।
ଶ୍ରୀମନ୍ଦିରର ଚାରିଦ୍ୱାରରେ ଯୋଉ ଫୋର୍ସ ଚେକିଂ କରୁଛନ୍ତି, ଫିସ୍କିଂ କରୁଛନ୍ତି, ମନ୍ଦିର ଭିତରକୁ ଯାଉଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ବଡି କ୍ୟାମେରା ଦିଆହେଇଛି। ପ୍ରତ୍ୟେକ ଦ୍ୱାରରେ ଆମେ 2-2 କ୍ୟାମେରା ଦେଇଛୁ, QRT ମଧ୍ୟ କ୍ୟାମେରା ଦିଆହେଇଛି। ତାର ଉଦ୍ଦେଶ୍ୟ ହେଉଛି ଯୋଉ ସମୟରେ ବି ସେମାନେ ଚେକିଂ କରୁଛନ୍ତି, ଭିତରକୁ ଲୋକ ଯାଉଛନ୍ତି, ତ ଆମେ ଗୋଟେ ରେକର୍ଡିଂ କରିପାରିବା। ଯଦି ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି ଇନ୍ଫ୍ୟୁସନ୍ ଆସିଲା ତ ଆମେ ଦେଖିପାରିବା କି କିଏ କୋଉ ଦ୍ୱାରରୁ ଏଣ୍ଟ୍ରି କରିଛି।
ଜିଏସ୍ଟି ପରିଷଦ ବୈଠକରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସ୍ଟି ସଂସ୍କାରକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି। ନୂତନ ପଦକ୍ଷେପ ଦ୍ୱାରା ଦୁର୍ବଳ, ନିମ୍ନ ମଧ୍ୟବିତ୍ତ ଓ ସବୁବର୍ଗର ଲୋକ ଉପକୃତ ହୋଇପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଅର୍ଥନୀତି ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି,
ସ୍ୱାବଲମ୍ବୀ କରିପାରିଛନ୍ତି, ପର୍ଚେଜିଂ ପାୱାର ଏତେ ବଢେଇ ପାରିଛନ୍ତି, ଯୋଉ ଇଣ୍ଡଷ୍ଟ୍ରି ୱାର୍କର୍ସ ମାନେ ଆଫେକ୍ଟେଡ ହେବେ, ଖାସ କରି ଲେବର ଇଣ୍ଟେନ୍ସିଭ ଇଣ୍ଡଷ୍ଟ୍ରି ଯୋଉଥିରେ ଅଧିକ ଶାରୀରିକ ପରିଶ୍ରମ କରୁଥିବା ଲୋକଙ୍କର ଆବଶ୍ୟକତା ପଡେ, ଆପଣଙ୍କର ଲେଦର ଇଣ୍ଡଷ୍ଟ୍ରି, କ୍ଲୋଥ ଆଣ୍ଡ ଆପାରେଲ ଇଣ୍ଡଷ୍ଟ୍ରି, ଜେମ୍ସ ଆଣ୍ଡ ଜୁଏଲରୀ ଇଣ୍ଡଷ୍ଟ୍ରି, ମୋଟର ଅଟୋ ପାର୍ଟସ ଇଣ୍ଡଷ୍ଟ୍ରି, ସେମାନଙ୍କୁ କମ୍ପେନ୍ସେଟ୍ କରିବା ପାଇଁ ମଧ୍ୟ ରିଲିଫ ପ୍ୟାକେଜର ଡିକ୍ଲାରେସନ କରାଯାଇଛି।
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଶ୍ୱବ୍ୟାଙ୍କ ପାଣ୍ଠି ସହାୟତାରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ପରିସଂଖ୍ୟାନ ପ୍ରଣାଳୀ ଉପାଦାନକୁ ସୁଦୃଢ଼ କରିବା ଦିଗରେ 2025-26 ବର୍ଷରେ ଜାରି ରହିଥିବା କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଉନ୍ନୟନ କମିଶନର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିତ୍ତୀୟ ସହାୟତା ପାଇଁ ଧାର୍ଯ୍ୟ କରାଯାଇଥିବା ସୂଚକାଙ୍କଗୁଡ଼ିକର ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ବୈଦେଶିକ ସେବା ସଂସ୍ଥାନର 40-ଜଣିଆ ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। 3 ଦିନ ଧରି ଏହି ପ୍ରତିନିଧି ଦଳ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ଖବର ସଂକ୍ଷେପରେ, ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ଓଡ଼ିଶା ଜୀବିକା ମିଶନର ମାସିକ ସମୀକ୍ଷା ବୈଠକରୁ ଅଗଷ୍ଟ ମାସ ସୁଦ୍ଧା 16,511 ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଜିଲ୍ଲାରେ ବର୍ତ୍ତମାନ 8,492ଟି ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଦା ଗ୍ରାମରେ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କୃଷକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମରେ ବିଧାୟକ ଉମାଚରଣ ମଲ୍ଲିକ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ଓ ଚୟନ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିଛନ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।